ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ ଯୁବଶକ୍ତିଙ୍କ ଅବଦାନ ଆଧାରରେ ପାଳନ କରାଯିବ ଆସନ୍ତା ସ୍ୱାଧୀନତା ଦିବସ. ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ ହେବ ଜାତୀୟ ଗୀତ ବନ୍ଦେ ମାତରମ୍ର ସାମୂହିକ ଗାନ. ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି 17 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ. ରାଞ୍ଚିରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ ଆକ୍ରମଣ ଅଭିଯୋଗ ନେଇ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି ବିଜେପି. କଲମ୍ବିଆରେ ଭୂକମ୍ପ ଯୋଗୁଁ 132 ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଏବଂ 23 କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ହାସଲ କରିଛି 17 ପଦକ. ଦେଶର 80ତମ ସ୍ୱାଧୀନତା ଦିବସ ସମାରୋହରେ ଚଳିତ ବର୍ଷ 2047 ବିକଶିତ ଭାରତ ଗଠନ ଦିଗରେ ଯୁବଶକ୍ତିଙ୍କ ଅବଦାନ ଏବଂ ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବର୍ଷପୂର୍ତ୍ତି ପାଳନ ଉତ୍ସବ ଉପରେ ଆଲୋକପାତ କରାଯିବ. ନୂଆଦିଲ୍ଲୀରେ ଗତକାଲି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି. ସେ କହିଛନ୍ତି ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସମାରୋହ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରୁ ପ୍ରଥମ ଥର ଲାଗି ଏହି ଜାତୀୟ ଗୀତ ଗାନ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ଲାଲକିଲ୍ଲାର ପ୍ରାଚୀରଗୁଡ଼ିକୁ ବନ୍ଦେ ମାତରମ୍ ଥିମ୍ ଆଧାରରେ ଫୁଲରେ ସଜାଯିବା ସହ ପ୍ରାୟ 2500 ଏନ୍ସିସି କ୍ୟାଡେଟ୍ ଏବଂ ମାଇ ଭାରତ ସ୍ୱେଚ୍ଛାସେବକ ଜ୍ଞାନପଥରେ ବନ୍ଦେ ମାତରମ୍ ଗଠନ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଏହି ଏନ୍ସିସି କ୍ୟାଡେଟ୍ ଏବଂ ସ୍ୱେଚ୍ଛାସେବୀ ଜାତୀୟ ଗୀତ ଗାନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ସମାରୋହରେ MI-17 ହେଲିକପ୍ଟରଗୁଡ଼ିକ ଅଂଶଗ୍ରହଣ କରିବେ। ଜାତୀୟ ପତାକା, ଫୁଲ ପାଖୁଡ଼ା ଏବଂ ବନ୍ଦେ ମାତରମ୍ର 150 ବର୍ଷକୁ ପାଳନ କରିବା ଆଧାରରେ ଏକ ସ୍ୱତନ୍ତ୍ର ବ୍ୟାନର ମଧ୍ୟ ଏହି ହେଲିକପ୍ଟରଗୁଡ଼ିକ ଆକାଶମାର୍ଗରେ ପ୍ରଦର୍ଶନ କରିବେ। ସଶସ୍ତ ବାହିନୀ ଏବଂ ଅନ୍ୟାନ୍ୟ ୟୁନିଫର୍ମଯୁକ୍ତ ସେବା ବ୍ୟାଣ୍ଡ ଆସନ୍ତା 15 ପର୍ଯ୍ୟନ୍ତ ଦେଶର 343 ପ୍ରମୁଖ ସ୍ଥାନରେ ଜାତୀୟ ଗୀତ ପ୍ରଦର୍ଶନ କରିବେ। ଚଳିତ ବର୍ଷ ସମାରୋହରେ ଅଂଶଗ୍ରହଣ କରିବା ଲାଗି 2026 ଆନ୍ତର୍ଜାତିକ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଗଣିତ ଅଲମ୍ପିଆଡ୍ର 19 ଜଣ ପଦକ ବିଜେତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏଥିସହ ବିଭିନ୍ନ କୁଇଜ୍ ଓ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ହୋଇଥିବା ପ୍ରାୟ 500 ଦିଲ୍ଲୀ ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ସମାରୋହରେ ଯୋଗଦେବେ। ପାରମ୍ପରିକ ପୋଷାକ ପିନ୍ଧି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତିନିଧିତ୍ୱ କରୁଥିବା 1500 ଅଧିକ ଦିଲ୍ଲୀବାସୀଙ୍କୁ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ଦିଲ୍ଲୀ ମେଟ୍ରୋ ସେବା 4:00 ଆରମ୍ଭ ହେବ ଏବଂ ଏଥିରେ ସେମାନଙ୍କର ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ବ୍ୟବସ୍ଥା କରାଯାଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଦେଶରେ କାର୍ଯ୍ୟକାରୀ ହେଉଥିବା ସବୁଜ ଭାରତ ମିଶନ ଅଧୀନରେ ଜଙ୍ଗଲ ଏବଂ ଅଣଜଙ୍ଗଲ କ୍ଷେତ୍ରକୁ ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକସଭାରେ ଗତକାଲି ଏକ ଲିଖିତ ଉତ୍ତରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି 2015-16 ଆର୍ଥିକ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ମିଶନରେ 17 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି। 184,000 ହେକ୍ଟରରୁ ଅଧିକ ଅଞ୍ଚଳକୁ ପୁନରୁଦ୍ଧାର ପାଇଁ ଏହି ମିଶନ ଅଧୀନରେ ସାମିଲ କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 2020-21 ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ସହରାଞ୍ଚଳ ସବୁଜ ଆବରଣ ଏବଂ ପରିବେଶଗତ ଇକୋସିଷ୍ଟମ ବୃଦ୍ଧି କରିବା ଲକ୍ଷ୍ୟ ନେଇ 600 ନଗର ଭାନ୍ ଏବଂ 400 ନଗର ବାଟିକାର ବିକାଶ କରାଯାଉଛି। ବାୟୁ ଗୁଣବତ୍ତା ବୃଦ୍ଧି ଏବଂ ପରିବେଶଗତ ବିକାଶ କରିବାରେ ଏହି ପଦକ୍ଷେପ ସହାୟକ ହେବ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ପାଇଁ 7 ରାଜ୍ୟକୁ 57 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଗୁଡ଼ିକ ହେଉଛି ଛତିଶଗଡ଼, ହରିୟାଣା, କେରଳ, ମଧ୍ୟପ୍ରଦେଶ, ମଣିପୁର, ସିକ୍କିମ୍ ଏବଂ ଉତ୍ତରପ୍ରଦେଶ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଗତକାଲି ଛାତ୍ର ପ୍ରତିବାଦକାରୀଙ୍କ ପଦଯାତ୍ରା ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର ନେତା ଦେବେନ୍ଦ୍ରନାଥ ମହତୋଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଶ୍ରୀ ମହତୋ ଗତ 9 ଧରି ଅନଶନରେ ବସିଥିଲେ। ପଦଯାତ୍ରା ବେଳେ ପୁଲିସ୍ ଲାଠିମାଡ଼ରେ ସେ ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ ଅତ୍ୟାଚାରର ଅଭିଯୋଗ ନେଇ ବିଜେପି ପକ୍ଷରୁ ଆଜି ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଗତକାଲିର ସଂଘର୍ଷରେ ବହୁ ଆନ୍ଦୋଳନକାରୀ ଏବଂ ଚାରିଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ ଦେଶବ୍ୟାପୀ କୃଷି ବିଦ୍ୟାର୍ଥୀଙ୍କ ପାଇଁ ଛାତ୍ରବୃତ୍ତି ଏବଂ ଫେଲୋସିପ୍ ରାଶି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଗତକାଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପାଣ୍ଠି ପ୍ରଦାନ କରିଛନ୍ତି। 6,000 ଅଧିକ ଛାତ୍ରଛାତ୍ରୀଙ୍କୁ ଡିବିଟି ବ୍ୟବସ୍ଥା ମାଧ୍ୟମରେ 21 କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରାଯାଇଛି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, କୃଷି ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଏହାର ବ୍ୟବହାରିକ ଜ୍ଞାନ ଆହରଣରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପ୍ରତି ମାସରେ ଏଣିକି ସିଧାସଳଖ ଡିବିଟି ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ। ଏହି ଅବସରରେ ଶ୍ରୀ ଚୌହାନ କୃଷି ଶିକ୍ଷା, ଗବେଷଣା, ବ୍ୟବହାରିକ ତାଲିମକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ଇ ବଜାର କ୍ଷେତ୍ର ଜେମ୍ ଦ୍ୱାରା ସାମଗ୍ରୀ କ୍ରୟ ଅଧିକ ସ୍ୱଚ୍ଛ ଏବଂ ବ୍ୟବସ୍ଥିତ ହୋଇପାରିଛି ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଜେମ୍ର 10ମ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ନୂଆଦିଲ୍ଲୀରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି, ଜେମ୍ ମାଧ୍ୟମରେ ପ୍ରଥମ 8 ବର୍ଷରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ 10 ଲକ୍ଷ କୋଟି ଟଙ୍କାର ସାମଗ୍ରୀ କ୍ରୟ ହୋଇଥିବାବେଳେ ଏହା ପରେ ମାତ୍ର 2 ବର୍ଷ ମଧ୍ୟରେ ସମପରିମାଣର କ୍ରୟ ହୋଇଛି। ଏହି ପୋର୍ଟାଲ ମାଧ୍ୟମରେ 2,25,000 ଅଧିକ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ପ୍ରାୟ 1,00,000 କୋଟି ଟଙ୍କା ମୂଲ୍ୟର ଅର୍ଡର ପାଇଛନ୍ତି ବୋଲି ଶ୍ରୀ ଗୋଏଲ କହିଛନ୍ତି। 42,000 ଅଧିକ ଷ୍ଟାର୍ଟଅପ୍ ଏହି ପୋର୍ଟାଲ ମାଧ୍ୟମରେ ସରକାରୀ କ୍ଷେତ୍ର ସହିତ ପ୍ରାୟ 66,000 କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ତଥା କୃତ୍ରିମ ବୁଦ୍ଧିମତା ଆଧାରିତ ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଛି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ଏହି ପ୍ଲାଟଫର୍ମର ବ୍ୟବହାର ଲକ୍ଷ୍ୟ ନେଇ ଦେଶବ୍ୟାପୀ 5 ଅଙ୍କ ବିଶିଷ୍ଟ ଏକ ସର୍ଟ କୋଡ୍ ନମ୍ବର 14550 ଗତକାଲି ଶ୍ରୀ ଗୋଏଲ ଶୁଭାରମ୍ଭ କରିଛନ୍ତି। କଲମ୍ବିଆର ପଶ୍ଚିମ ଭାଗରେ ଗତକାଲି ଅନୁଭୂତ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଅତି କମ୍ରେ 132 ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ 570 ଜଣ ଆହତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.4 ରହିଥିଲା। ଆମେରିକାର ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ରାଜଧାନୀ ବୋଗାଟୋରୁ 400 କିଲୋମିଟର ପଶ୍ଚିମରେ ଚୋକ୍ ଅଞ୍ଚଳରେ ସାନ୍ ଜୋସ୍ ଡେଲ୍ ପାଲମାର ନିକଟରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ରହିଥିଲା। ବ୍ୟାପକ ଭିତ୍ତିଭୂମି କ୍ଷେତ୍ର ଏବଂ ଆବାସସ୍ଥଳୀ ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଭଗ୍ନାବଶେଷ ତଳେ ଏବେ ମଧ୍ୟ ବହୁ ଲୋକ ରହିଥିବା ଅନୁମାନ କରାଯାଉଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଭୂକମ୍ପର ପ୍ରଭାବ ପଡ଼ୋଶୀ ଇକ୍ୱେଡର ଏବଂ ପାନାମାରେ ମଧ୍ୟ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ସେଠାରେ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ। ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ 119ତମ ପୁଣ୍ୟତିଥି ଆଜି ପାଳନ କରାଯାଉଛି। ଦେଶବାସୀ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1908 ଅଗଷ୍ଟ 11 ସଂଗ୍ରାମୀ ଶ୍ରୀ ବୋଷଙ୍କୁ ବ୍ରିଟିଶ ସରକାର ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଯୁବ ବିପ୍ଳବୀଙ୍କୁ ସ୍ମରଣ କରିବା ଏବଂ ତାଙ୍କ ସର୍ବୋଚ୍ଚ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଭାରତ ଏପର୍ଯ୍ୟନ୍ତ 17 ପଦକ ହାସଲ କରିଛି। ନାଇଜେରିଆର ଲୋଗାସ୍ଠାରେ ଏହି ପ୍ରତିଯୋଗିତା ଗତ ରବିବାରଠାରୁ ଆରମ୍ଭ ହୋଇଛି। 17 ପଦକ ମଧ୍ୟରେ 4 ସ୍ୱର୍ଣ୍ଣ, 4 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ସାବ୍ରେ, ଫଏଲ୍ ଏବଂ ଏପି ବର୍ଗରେ ସମସ୍ତ 6 ଯାକ ବ୍ୟକ୍ତିଗତ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପଦକ ହାସଲ କରିଛନ୍ତି। 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ ଯୁବଶକ୍ତିଙ୍କ ଅବଦାନ ଆଧାରରେ ପାଳନ କରାଯିବ ଆସନ୍ତା ସ୍ୱାଧୀନତା ଦିବସ। ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ ହେବ ଜାତୀୟ ଗୀତ ବନ୍ଦେ ମାତରମ୍ର ସାମୂହିକ ଗାନ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି 17 ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ। ରାଞ୍ଚିରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ ଆକ୍ରମଣ ଅଭିଯୋଗ ନେଇ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି ବିଜେପି। କଲମ୍ବିଆରେ ଭୂକମ୍ପ ଯୋଗୁଁ 132 ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଏବଂ 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ହାସଲ କରିଛି 17 ପଦକ। ସମ୍ବାଦ ଶେଷ ହେଲା।